शांति। अमृत धारा कार्यक्रम तरफ श्रोता बंधु मान को हार्दिक स्वागत जनाऊँगी। ताहले आमे चर्चा करिवा एबे कि ए शिवरात्रि पर्व को वास्तव में किमती भाव में पालन करिया उचित। आज जो आम भारत वर्ष रे शिवरात्रि को आमे जिमती पालन करचु कौन सेटा वास्तव रे यथार्थ अटे। प्रत्येक शिवरात्रि रे आपण देखिबे लोक सबु भक्तवृंद शिव मंदिर को जाई कि कौन करंदी रात्रि जिबे सारा दिन सेमाने जागरण करंती, सारा दिन उपवास रहिबे एवं रात्रि रे जागरण करिबे। सारा दिन अनेक एंती भक्त अछंती जो मैंने पूरा निर्जला उपवास करंती एवं रात्रि रे सबु शिव मंदिर को जाई कि सिठी शिवंक लिंग उपरे के दूध ये करुची कलश रे नेकी ढाळुची के पानी ढाळुची के बेलपत्र चढ़ाऊची के अरख दुदरा दौची अनेक रूप से शिवरात्रि लोक बड़ धूमधाम रे पालन करुचंती जहाँ शिवंक प्रति श्रद्धा अच्छी भक्ति अच्छी। किंतु भक्ति रे अनेक कथा आमे सबू किछि न बुझिकी आम पूर्वपुरुष जहाँ करी जाई चंदी आमे सेमती करी थाओ सेटा कौन पाई करुचे सेथरे कौन फल मिलिबो से सबू केबे आमे बुद्धि रे विवेचना करुनु। जेहेतु आम पूर्वपुरुष आम अजा आई बापा मा करुथिले आमे सेटाकु खाली गोटे रीति रूपरे करी थाओ। तो आमे शिवरात्रि समय रे जो शिवरात्रि महान पर्व रे जो उपवास करू जागरण करू कौन पाई करू सेथरे कौन आमर लाभ हो केबे आपण माने चिंता करचंदी। भारतवर्ष भक्ति प्रधान देश अटे। भारतवर्षर प्राय प्रत्येक नागरिक भितरे भावना भक्ति भगवान के प्रति श्रद्धा एवं तांक प्रति अनाबेल प्रेम अधिकांश भारतवासी को भितरे निश्चित भाव रही। आमे किछि ना किछि रूपरे चाहे आमे मंदिर पाठ करुचे प्रार्थना करुचे भजन करुचे कीर्तन करुचे बा मंदिर को जाई देवदर्शन करुचे किछि ना किछि रूपरे आमे निश्चित भावरे भक्ति करुचे। किंतु आमे ए सब जिनस जो करुचु कौन पाई करुचु सेथिरे कौन प्राप्ति हबो सेटा केमती करिया दरकार केबे भी गंभीर रूपरे अंतत मो कथा निजे कहिबी मो छोट बेले बापा मा सहित एमती मंदिर जीवा बा तीर्थ करिया ये सब जागरण करिया उपवास करिया करुथिली भजन कीर्तन सब करुथिली किंतु मो मन रे केबे प्रश्न भी उठु नथला जे कौन पाई करा जाए। किंतु प्राप्त वयस्क हला परे मन रे ये सब प्रश्न नेचुरली उठिबो एवं मु जेतेले पचारुथिली मु तार सठिक उत्तर केबे भी पाई पारु नथली। आम घरे बापा जेहेतु बहुत श्रद्धा भक्ति भावनार लोक थिले आम घरे प्रत्येक दिन कहीं ना कहीं साधु सन्यासी आसिकी जुटुले बापा तांकर खूब सेवा शुश्रूषा करुले एवं अनेक साधु सन्यासी मन को अनेक प्रश्न मु पचारिजी बड़ हालापर भी विभिन्न सत्संग को जाकि अनेक साधु सन्यासी को विभिन्न एमती आध्यात्मिक प्रश्न जिते मु पचारे केबे भी सठिक उत्तर जोटा को आम निज बेक स्वीकार कर भला भाव हृदय सहित से स्वीकार करमती सठिक उत्तर केबे भी पाई जेहेतु संसार रे सब जिन विषय कहारी संपूर्ण रूप से धारणा ही ना तेणु तो भगवान को ज्ञान सागर कह जाए जिते बड़े स्वयं परमात्मा शिव आसिक धारापृष्ठ को अवतरण होती ये समग्र विश्वर रचना एवं रचयितार संपूर्ण ज्ञान से जिते पर्यंत न दे दुनिया रे कहीं ये सब जिनस जापारे ना। ସ୍ୱୟଂ ଭଗବାନ ଶିବ ଆସିକି ହିଁ ଏସବୁ ଜିନିଷର ସ୍ପଷ୍ଟୀକରଣ କରୁଛନ୍ତି। ତ ଶିବ ବାବା କହୁଛନ୍ତି କି ପିଲାମାନେ ମୋର ସନ୍ତାନମାନେ ତମେ ଯୋଉ ଜାଗରଣ କରୁଛ ଉପବାସ କରୁଛ ବାସ୍ତବରେ ତାର ଆଧ୍ୟାତ୍ମିକ ରହସ୍ୟ କ'ଣ ସେଟା କେମିତି ରୂପରେ ପାଳନ କରିବା ଦରକାର। ଦେଖନ୍ତୁ ଆମେ ଯୋଉ ସାରା ଦିନ ଉପବାସ କରୁଛେ ଅର୍ଥାତ୍ ଆମେ କିଛି ଖାଉନୁ, ଲୋକ ଉପବାସ ଶବ୍ଦର ଅର୍ଥ କ'ଣ ବୁଝିଥାନ୍ତି, କିଛି ନ ଖାଇବା, ଯୋଉ ନିର୍ଜଳା ଉପବାସ ମାନେ ପାଣି ବି ପିଇବେନି, ତାକୁ ଆମେ ଉପବାସ ବୋଲି ଭାବିଥାଉ ନା? ଆପଣଙ୍କର ବି ସେଇଆ ଚିନ୍ତାଧାରା ନା? କିନ୍ତୁ ଦେଖନ୍ତୁ ଉପବାସ ଶବ୍ଦର ଅର୍ଥ ବାସ୍ତବରେ ଫାଷ୍ଟିଂ ନୁହେଁ, ଏବଂ ଉପବାସ କଲେ ଆମେ କେବେ ବି ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। ଯେମିତି ମୁଁ ଗୋଟେ ସୁନ୍ଦର ଉଦାହରଣ ଦେବି, ମନେ କରନ୍ତୁ ଆପଣଙ୍କର ପୁଅ ବା ଝିଅ ଅଛନ୍ତି, ଯୋଉଦିନ ଆପଣଙ୍କ ପୁଅ ବା ଝିଅ କିଛି ଖାଇବେନି, ସକାଳୁ ରାତି ପର୍ଯ୍ୟନ୍ତ ବିଲକୁଲ ପାଣି ବି ପିଇବେନି, କିଛି ଖାଇବେନି, ଆପଣଙ୍କୁ ସେଦିନ ଭଲ ଲାଗେ? କୁହନ୍ତୁ ନିଜେ, ଭଲ ଲାଗିବ? ବାପା ମା ଘରେ ସବୁ କିଛି ଅଛି, ସବୁ ତିଆରି ହେଇଛି, କିନ୍ତୁ ପୁଅ ଝିଅ କିଛି ଖାଉନାହାନ୍ତି, ବାପା ମାଙ୍କୁ ଭଲ ଲାଗିବ? ତ ଆମେ ବି ତ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଯୋଉଦିନ ଆମେ ନ ଖାଇବା ଭଗବାନଙ୍କୁ କେମିତି ଭଲ ଲାଗିବ କୁହନ୍ତୁ? କୌଣସି ମା ବାପା ଯଦି ତାଙ୍କ ସନ୍ତାନ ସନ୍ତତି ଭୋକରେ ରହନ୍ତି ତାଙ୍କୁ କେବେ ବି ଭଲ ଲାଗିବନି। ତ ଭଗବାନ କେମିତି କହିବେ ଆମେ ବିଲକୁଲ ନିର୍ଜଳା ଉପବାସ କରିବା, ବିଲକୁଲ ଖାଇବାନି, କିଛି ବି ପିଇବାନି, ଭଗବାନ କେମିତି କହିବେ? ଗୀତାରେ ତ ଭଗବାନ ଅର୍ଜୁନକୁ କ'ଣ କହିଛନ୍ତି, ହେ ଅର୍ଜୁନ ତୁ ଯୋଗୀ ହୁଅ ଏବଂ ଜ୍ଞାନୀ ହୁଅ। ଏବଂ ଜ୍ଞାନୀ ଆଉ ଯୋଗୀର ଲକ୍ଷଣ କ'ଣ କୁହାଯାଇଛି? ଭଗବାନ କହିଛନ୍ତି ଅର୍ଜୁନ ଯିଏ ଅତି ଆହାର କରେ ଏବଂ ଅନାହାର କରେ ତାକୁ ଯୋଗୀ କୁହାଯିବନି। ଅତି ଆହାର ଆଉ ଅନାହାର ଯୋଗୀର ଲକ୍ଷଣ ନୁହେଁ, ସେମିତି ଅତି ନିଦ୍ରା ଆଉ ଅନିଦ୍ରା ଏଇଟା ବି ଯୋଗୀର ଲକ୍ଷଣ ନୁହେଁ। ବହୁତ ଏବେ ମିଳିଲା ବୋଲିକି ଏକଦମ ଆକଣ୍ଠ ଭୋଜନ କରିଦେବା, ଆଉ ଯୋଉଦିନ ନ ମିଳିଲା ବିଲକୁଲ ଖାଇବାନି, ଏଇଟା ବି ଯୋଗୀର ଲକ୍ଷଣ ନୁହେଁ। କି ଆଜି ଛୁଟି ଅଛି ବୋଲିକି ଅଫିସ ଯିବା ଦରକାର ନାହିଁ, ଆଜି ସାରା ଦିନ 24 ଘଣ୍ଟା ଖାଲି ଶୋଇ ରହିବା, ଆଉ କୋଉଦିନ କିଛି କାମ ଅଛି ନନ୍ଷ୍ଟପ୍ ବିଲକୁଲ ଶୋଇବାନି ବିଲକୁଲ, ଏଟାକୁ ଯୋଗୀର ଲକ୍ଷଣ କୁହାଯାଏନି। ଯୋଗୀର ଜୀବନ ସନ୍ତୁଳିତ ଜୀବନ ଅଟେ। ତେଣୁ ଭଗବାନ କେମିତି କହିବେ ଯେ ତମେ ବିଲକୁଲ ଶୋଅ ନାହିଁ, ତମେ ବିଲକୁଲ ଖାଅ ନାହିଁ, ନୁହେଁ। ଆମେ ସେଥିରେ ଏଇ ଜାଗରଣ ଉପବାସର ବାସ୍ତବରେ ଅର୍ଥ କ'ଣ ଆଜି ଆମେ ବୁଝିପାରିନୁ, ଆଉ ସେଟା ଅର୍ଥକୁ କଦର୍ଥ କରିଦେଇଛୁ, ସାଧନାର କିଛି ଫଳ ବି ଆମେ ପ୍ରାପ୍ତି କରିପାରୁନୁ। ଦେଖନ୍ତୁ ଉପବାସ ଶବ୍ଦର ଅର୍ଥ କ'ଣ, ଉପବାସ ମାନ ଉପବାସକୁ ସନ୍ଧି ବିଚ୍ଛେଦ କରନ୍ତୁ, ଉପ ଏବଂ ବାସ। ଉପ ଶବ୍ଦର ଅର୍ଥ ହେଉଛି ସମୀପ ବା ନିକଟ, ଯେମିତି ସମୁଦ୍ର ଉପବର୍ତ୍ତୀ ଉପକୂଳ ଆମେ କହୁଛୁ, ଉପ ଅର୍ଥାତ୍ ନିକଟ। ଏବଂ ବାସ ମାନ ବାସସ୍ଥାନ କରିବା, ନିକଟରେ ବାସସ୍ଥାନ କରିବା, କାହା ନିକଟରେ, କାହା ନିକଟରେ, ପ୍ରଭୁଙ୍କ ନିକଟରେ, ଭଗବାନଙ୍କ ନିକଟରେ। ତ ନ ଖାଇବାଟାକୁ ବାସ୍ତବରେ ଉପବାସ କୁହାଯାଏ ନାହିଁ। ଆମେ ସାରାଦିନ ଯାହା ବି ଖାଉ, ଯାହା ବି କାମ କରୁଛୁ, ଚାଲୁଛେ, ବୁଲୁଛେ, ଖେଳୁଛେ, କୁଦୁଛେ, ଯାହା ବି କିଛି କରୁଥାଉ, କିନ୍ତୁ ଯଦି ମନରେ ବୁଦ୍ଧିରେ ଏଇ ସ୍ମୃତି ରହିଛି କି ମୁଁ ଭଗବାନଙ୍କ ସାନ୍ନିଧ୍ୟରେ ଅଛି, ଭଗବାନ ମୋ ପାଖରେ ଅଛନ୍ତି, ତାକୁ ହିଁ ବାସ୍ତବରେ ଉପବାସ କୁହାଯାଏ। ସାରା ଦିନ କିଛି ନ ଖାଇବେ, ମନଟା ଟୁକ୍ ଟୁକ୍ ହଉଥିବ, ସନ୍ଧ୍ୟା ହେଇଗଲାଣି, କେହି ଆମକୁ କିଛି କହୁନାହାନ୍ତି କି କିଛି ଖାଅ, କିଛି ପିଅ, କେହି ଯାଚୁନାହାନ୍ତି, ମନରେ ଆସିବ କି ଦେଖ ଆଜି ମୋର ଉପବାସର ଦିନ, ମୋତେ କିଏ କେଲାଟିଏ ବି ଦେଲେନି, ମୋତେ ଟିକେ କଦଳୀ ଖାଅ ବୋଲି କହୁନାହାନ୍ତି, କି ଟିକେ କ୍ଷୀର ବି ଦେଉନାହାନ୍ତି। ଯଦି ମନରେ ଏମିତି ପ୍ରକାର ଚିନ୍ତାଧାରା ଆସିଛି ତାକୁ ଏଟାକୁ ଉପବାସ କୁହାଯିବ? ଭାବନ୍ତୁ କୁଆଡେ ଗଲା ସେ ଭକ୍ତି ଭାବନା, କୁଆଡେ ଗଲା ସେ ଭଗବାନ ପ୍ରତି ପ୍ରେମର ଭାବନା, ଆମେ ସେ ଖାଦ୍ୟରେ ମନଟା ଟୁକ୍ ଟୁକ୍ ହଉଥିବ, ଏହାକୁ ଉପବାସ କୁହାଯିବ? ଏହାକୁ ଭକ୍ତି କୁହାଯିବ କୁହନ୍ତୁ? ତ ଉପବାସ ଶବ୍ଦର ବାସ୍ତବରେ ଅର୍ଥ ହେଲା ଆମେ ଭଗବାନଙ୍କର ସାନ୍ନିଧ୍ୟରେ ରହିବା, ତାଙ୍କ ନିକଟରେ ରହିବା ମନ ସହିତ, ଯେହେତୁ ପରମାତ୍ମା ତ ପରମଧାମରେ ଅଛନ୍ତି, ଏ ସ୍ଥୂଳ ଜଗତର ବହୁତ ଉର୍ଦ୍ଧ୍ୱରେ, ଆମେ ସେଠିକି ଯିବା କେମିତି? କିନ୍ତୁ ଏହି ସଂସାରରେ ରହିକି ବି ସବୁ କର୍ମ କରିକି ବି ଯଦି ମନରେ ବୁଦ୍ଧିରେ ଯଦି ଆମେ ଭଗବାନଙ୍କ ସାନ୍ନିଧ୍ୟର ଅନୁଭବ କରୁଛେ ତାକୁ ହିଁ ଉପବାସ କୁହାଯାଏ। ଆଜି ସେ ଉପବାସ କିଏ କରୁଛି କୁହନ୍ତୁ। ଭଗବାନ ସେଥିପାଇଁ ତ ଗୀତାରେ ଅର୍ଜୁନ କହିଛନ୍ତି, ହେ ଅର୍ଜୁନ ତସ୍ମାତ୍ ସର୍ବେଷୁ କାଳେଷୁ ୟୋଗୀର୍ ଭବାର୍ଜୁନ ମା ମନୁସ୍ମର ଯୁଦ୍ଧ। ହେ ଅର୍ଜୁନ ତୁ ସଦା ସର୍ବଦା ଯୋଗୀ ହୋଇଯା, ତୋ ମନଟା ମୁଠି ଲଗା। ମନ ମନା ଭବ ଅର୍ଜୁନ, ତୋ ମନଟା ମୁଠି ଲଗା ଅର୍ଜୁନ। ତେଣୁ ଭଗବାନଙ୍କ ଠି ମନ ଲଗେଇବାଟାକୁ ହିଁ ବାସ୍ତବରେ ଉପବାସ କହିବା। ନ ଖାଇବା ନ ପିଇବାଟାକୁ ଉପବାସ କୁହାଯାଏନି। ଯଦି ନ ଖାଇ ନ ପିଇକି ଉପବାସ କଲେ ଯଦି ଆମର ମୁକ୍ତି ହେଇଯାଉଥାନ୍ତା, ଆଜି ଦୁନିଆରେ ବହୁତ ଲୋକ ଏମିତି ନ ଖାଇ ନ ପିଇକି କେତେ ଦୁଃଖରେ ହନ୍ତ ସନ୍ତ ହଉଛନ୍ତି, ତାଙ୍କର ତ କେଉଁଠୁ ମୁକ୍ତି ହେଇଯାଇଥାନ୍ତା। ତ ଦେଖନ୍ତୁ, ଭଗବାନଙ୍କୁ ଖୁସି କରିବା ପାଇଁ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ ଉପରେ ସେ ରାଜି ହେଇଯାଆନ୍ତୁ। ସେଥିପାଇଁ ଉପବାସ ଅର୍ଥାତ୍ ଆମ ମନଟା ତାଙ୍କଠି ଲଗାଇବାକୁ ପଡିବ। କାହିଁକି ଭଗବାନ କହିଛନ୍ତି ମନ ଲଗାଇବା ପାଇଁ? ଯେହେତୁ ଆମେ ଯେତେବେଳେ ଭଗବାନଙ୍କୁ ମନେ ପକାଇବା, ଆମେ ଜୀବନରେ ପାପକର୍ମ କରିପାରିବା। ଭାବନ୍ତୁ, ଯେତେବେଳେ ଜଣେ ଲୋକ ଚୋରି କରୁଥାଏ ବା ଯେତେବେଳେ କ୍ରୋଧ କରେ, ସେତେବେଳେ ତାର ଭଗବାନଙ୍କ ସ୍ମୃତି ଥାଏ ଜମା ନୁହେଁ? ଯଦି ସେ ଭଗବାନଙ୍କ କଥା ମନେ ପକାନ୍ତା, ସେ ସମୟରେ ସେ କେବେ ଚୋରି କରିପାରିବନି ବା କ୍ରୋଧ କରିପାରିବନି। ତେଣୁ ସବୁ ପାପରୁ ଆମକୁ ମୁକ୍ତି ଦେବା ପାଇଁ ଭଗବାନ କହୁଛନ୍ତି, ତମ ମନଟା ମୁଠି ଲଗାଅ, ସଦାସର୍ବଦା ମୋ ସ୍ମୃତିରେ ରୁହ, ତେଣୁ ତମେ ପାପକର୍ମରୁ ମୁକ୍ତ ହୋଇଯିବ। ବାସ୍ତବରେ ମନଟାକୁ ଭଗବାନଙ୍କଠି ଲଗାଇବା ଏବଂ ଭଗବାନଙ୍କୁ ସଦାସର୍ବଦା ସ୍ମୃତିରେ ରଖିବା, ତାକୁ ହିଁ ପ୍ରକୃତ ଉପବାସ ବୋଲି କୁହାଯାଏ। ଏବଂ ସେମିତି ଜାଗରଣ କାହାକୁ କୁହାଯାଏ? ଜାଗରଣ ଶବ୍ଦର ଅର୍ଥ କ'ଣ? କ'ଣ ସାରା ରାତି ନ ଶୋଇବାଟାକୁ ଜାଗରଣ କୁହାଯାଏ? ହଁ, ଗୋଟିଏ ଅର୍ଥରେ ତାକୁ ବି କୁହାଯିବ, କିନ୍ତୁ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଜୀବନରେ ମୁକ୍ତି, ଜୀବନ ମୁକ୍ତି, ଗତି, ସଦ୍ଗତି ପାଇବା ପାଇଁ ଆମେ ଯେଉଁ ସାଧନା କରୁଛେ, ଶିବରାତ୍ରି ଦିନ ଖାସ୍ ଆମେ ଯେଉଁ ସାରା ରାତି ଜାଗରଣ କରୁଛେ, ଯେଉଁ ଅଭିପ୍ରାୟ ନେଇକି, ଅଭିଳାଷା ନେଇକି ଯେଉଁ ଜାଗରଣ କରୁଛେ, ସେଇଟା ଏଇ ଜାଗରଣ କି ରାତିରେ ନ ଶୋଇବା, ସେଇ ଅର୍ଥରେ ବାସ୍ତବରେ କୁହାଯାଏନି। ଜାଗରଣ ଦେଖନ୍ତୁ, ଯେମିତି ମନେ କରନ୍ତୁ ଯଦି ରାତି ସାରା ଜଣେ ନ ଶୋଇଲେ ତାର ମୁକ୍ତି ହେଇଯାଆନ୍ତା, ତ ଆଜି ତ ଦେଖିବେ ଆମ ହସ୍ପିଟାଲ ଗୁଡା ଦେଖନ୍ତୁ କେତେ ରୋଗୀ ସାରା ରାତି ତାଙ୍କୁ ନିଦ ନାହିଁ, ତାଙ୍କର ତ କେଉଁଠୁ ମୁକ୍ତି ହେଇଯାଆନ୍ତାଣି। ଆପଣ ଦେଖିବେ ଯେଉଁମାନେ ସବୁ ରାତିରେ ଡ୍ୟୁଟି କରୁଛନ୍ତି, ସେମାନେ ସବୁ ରାତି ସାରା ଦରବାନ ସବୁ ବିଲକୁଲ ଶୋଉନାହାନ୍ତି, ପହରା ଦେଉଛନ୍ତି, ସେମାନଙ୍କର ବି କେଉଁଠୁ ମୁକ୍ତି ହେଇଯାଆନ୍ତାନି। ତେଣୁ ରାତି ସାରା ନ ଶୋଇବାଟା ବାସ୍ତବରେ ଯୋଗୀର ଲକ୍ଷଣ ନୁହେଁ। ଭଗବାନ ଆମକୁ ଜାଗରଣ କରିବା ପାଇଁ ଯେଉଁ କହୁଛନ୍ତି, ତାର ବାସ୍ତବିକ ଆଧ୍ୟାତ୍ମିକ ରହସ୍ୟ ତାହେଲେ କ'ଣ? ଦେଖନ୍ତୁ, ମନେ କରନ୍ତୁ ଗୋଟେ ଗାଁରେ ସବୁଦିନ ଚୋର ପଶୁଛନ୍ତି ଏବଂ କାହା ନା କାହା ଘରକୁ ଯାଇକି ଚୋରିକି ନେଇକି ପଳାଉଛନ୍ତି। ଯଦି ଆପଣ ସେ ଗାଁରେ ରହୁଛନ୍ତି, ଆପଣ କ'ଣ କରିବେ ଚିନ୍ତା କରନ୍ତୁ? ଘରେ ଅନେକ ସଦସ୍ୟ ରହିଛନ୍ତି, ଆପଣମାନେ ବିଚାର କରିକି କହିବେ, ଭାଇ ଆଜି ତୁମେ ଜାଗରଣ କର, ଦେଖ ଘରେ ଆମ ଘରେ ଚୋର ତ ପଶୁନାହାନ୍ତି, କାଲି ମୁଁ ଜାଗରଣ କରିବି, ପରଦିନ ତୁମେ ଜାଗରଣ କରିବ, ସମସ୍ତେ ଆପଣ ପହରା ଦେବେ ନା ନାହିଁ? ନିଜ ଘରୁ ଚୋରି ନ ହଉ ସେଥିପାଇଁ ପହରା ଦେବେ ନା ନାହିଁ କୁହନ୍ତୁ? ଯେମିତି ଆମେ ଆମ ଘର ଭିତରୁ କୌଣସି ଚୋରି ନ ହଉ, କୌଣସି ଚୋର ଡକାୟତ ଆମ ଘରକୁ ନ ଆସନ୍ତୁ, ଆମେ ସେଥିପାଇଁ ପହରା ଦଉଛେ, ଜାଗରଣ କରୁଛେ। ସେମିତି ଭଗବାନ ବି କହୁଛନ୍ତି କି ଏ ଧରାପୃଷ୍ଠରେ ବର୍ତ୍ତମାନ ଘୋର ଅଜ୍ଞାନ ଅନ୍ଧକାର ରାତ୍ରି ଘଟିଯାଇଛି, ଏବଂ ଏହି ସମୟରେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ବଡ଼ ବଡ଼ ଡକାୟତ ତମ ଭିତରକୁ ପଶିଯିବେ। ଏବଂ ଯଦି ଥରେ ଗୋଟିଏ ଚୋର ବି ପଶିଗଲା, ଗୋଟିଏ ବି ଡକାୟତ ପଶିଗଲା, ତମର ସବୁ ଧନ ସମ୍ପତ୍ତି ଚୋରିକି ନେଇଯିବେ। କୋଉ ଧନ ସମ୍ପତ୍ତି? ଏ ସ୍ଥୂଳ ଧନ ସମ୍ପତ୍ତି କଥା କୁହାଯାଉନି। ଆମ ଭିତରେ ଯୋଉ ଈଶ୍ୱରୀୟ ସମ୍ପତ୍ତି ରହିଛି, ଈଶ୍ୱରଙ୍କଠୁ ଆମେ କ'ଣ ପ୍ରାର୍ଥନା କରୁ? ସୁଖ, ଶାନ୍ତି, ଖୁସି, ଆନନ୍ଦ, ପ୍ରେମ, ଶକ୍ତି ଆଦି ଆଦି ଯୋଉ ଆମେ ଭଗବାନଙ୍କଠୁ ପ୍ରାର୍ଥନା କରୁଛେ, ଏହିସବୁ ଈଶ୍ୱରୀୟ ଧନ ସମ୍ପତ୍ତି ଏ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ରୂପୀ ବଡ଼ ବଡ଼ ଡାକୁ ସବୁ ଚୋରିକି ନେଇକି ପଳେଇବେ। ଏବଂ ଜୀବନରେ ଆମେ ସବୁ ପୁଣି ଦୁଃଖ, ଅଶାନ୍ତି, ରୋଗ, ଶୋକ, ପୀଡ଼ାରେ ପୁଣି ଅନ୍ତଶୂନ୍ତ ହେବା। ତେଣୁ ଭଗବାନ ଆମମାନଙ୍କୁ ଶିକ୍ଷା ଦେଇଛନ୍ତି କି ହେ ସନ୍ତାନମାନେ, ତମେ ଜାଗରଣ କର, ଉଠ, ଜାଗ୍ରତ ହୁଅ, ଅଜ୍ଞାନ ନିଦ୍ରାରୁ ଜାଗ୍ରତ ହୁଅ। ଏ କଳିଯୁଗ ରୂପୀ ରାତ୍ରି ଯେତେବେଳେ ପର୍ଯ୍ୟନ୍ତ ନ ସରିଛି, ସତ୍ୟଯୁଗ ନ ଆସିଛି, ସତ୍ୟଯୁଗ ରୂପୀ ଦିନ, ସେହି ସମୟ ପର୍ଯ୍ୟନ୍ତ ଜାଗ୍ରତ ରୁହ। ତ ଗୋଟିଏ ରାତି ଜାଗରଣ କରିଦେଲେ ଯେ ଆମର ଗତିମୁକ୍ତି ହେଇଯିବ, ସେ କଥା ନୁହେଁ। ବାସ୍ତବରେ ସତ୍ୟଯୁଗ ଯୋଉ ପର୍ଯ୍ୟନ୍ତ ନ ଆସିଛି, ଆମ ସମସ୍ତଙ୍କୁ ଜାଗରଣ କରିବାକୁ ପଡ଼ିବ ଏବଂ ସଚେତନ ରହିବାକୁ ପଡ଼ିବ। ଆମ ଭିତରେ ଗୋଟିଏ ବି ବିକାର ଆମ ଭିତରେ ଯେମିତି ନ ପଶୁ, ସେଥିପାଇଁ ସତତ ଜାଗ୍ରତ ଅବସ୍ଥାରେ ରହିବାକୁ ପଡ଼ିବ। ତାକୁ ହିଁ ପ୍ରକୃତ ଜାଗରଣ ବୋଲି କୁହାଯାଏ, ବୁଝିଲେ? ତେଣୁ ଆମେ ସମସ୍ତେ ପ୍ରକୃତ ଉପବାସ ଆଉ ପ୍ରକୃତ ଜାଗରଣ ଯେମିତି ଶିବରାତ୍ରି ପାଳନ କରୁଛେ, ସେଇଟା ବାସ୍ତବରେ ଠିକ୍, ତାର ବିଧି ଠିକ୍ ନୁହେଁ। ତେଣୁ ଆଜି ଜନ୍ମ ଜନ୍ମାନ୍ତରରୁ ବର୍ଷ ବର୍ଷ ଧରିକି ଆମେ ଯୋଉ ପାଳନ କରୁଛେ, ତାର ସେଥିରୁ ସିଦ୍ଧି ପ୍ରାପ୍ତ ହେଉନି। ଯଦି ଆମେ ପ୍ରକୃତ ଅର୍ଥକୁ ବୁଝିକି ଆମେ ପ୍ରକୃତ ଜାଗରଣ କରିବା, ପ୍ରକୃତ ଉପବାସ କରିବା, ତାହେଲେ ଜୀବନରେ ଅନେକ ପ୍ରାପ୍ତି ହେବ, ଭଗବାନ ବି ଆମ ଉପରେ ସଦୟ ହେବେ ଏବଂ ଏ ଭବସାଗର ଆମେ ଉଦ୍ଧାର ହୋଇଯିବା। ତା ଛଡ଼ା ଶିବରାତ୍ରି ଦିନ ଶିବଙ୍କ ଉପରେ ଅରଖ, ଦୁଦୁରା ଆଦି ବି ଚଢ଼ଉଛେ। ଭାବୁଛେ ଶିବଙ୍କୁ ଅରଖ ଦୁଦୁରା ବହୁତ ପ୍ରିୟ, ଏଇଟା ଆମେ ଦେଲେ ସେ ଆମ ଉପରେ ସନ୍ତୁଷ୍ଟ ହେବେ। ଚିନ୍ତା କରିବା ବିଷୟ, କୌଣସି ଦେବଦେବୀ ମନ୍ଦିରକୁ ଆପଣମାନେ ଯେତେବେଳେ ଯାଉଛନ୍ତି, ଦେଖନ୍ତୁ ଭଲ ଭଲ ଫୁଲ ସବୁ, ଫଳ ସବୁ ନେଇକି ଯାଉଛନ୍ତି ଏବଂ ଅର୍ପଣ କରୁଛନ୍ତି। କିନ୍ତୁ ଶିବ ମନ୍ଦିର ଗୋଟିଏ ମନ୍ଦିର ଯେଉଁଠିକି ଆମେ ବିଷ ଫୁଲ, ଅରଖ ଦୁଦୁରା ସବୁ ବିଷ ଫୁଲ, ଅରଖ ଏ ଦୁଦୁରା ଯଦି କିଏ ଖାଇ ପକାଏ କ'ଣ ହବ? ସିଧା ମରିଯିବ। ତ ସେଇ ବିଷ ଫୁଲ ଗୁଡା ତାଙ୍କୁ ଅର୍ପଣ କରୁଛୁ, କ'ଣ ପାଇଁ? ତାର କିଛି ଆଧ୍ୟାତ୍ମିକ ରହସ୍ୟ ଥିବ ନା? ଦେଖନ୍ତୁ ସେଥିରେ କୌଣସି ସୁନ୍ଦର ସୁଗନ୍ଧ ନାହିଁ, ଦେଖିବା ପାଇଁ ବି ସୁନ୍ଦର ନାହିଁ, ତାହେଲେ କ'ଣ ପାଇଁ ସେଇଟା ଅର୍ପଣ କରାଯାଉଛି? ବାସ୍ତବରେ ଶିବ ପରମାତ୍ମା କହୁଛନ୍ତି, ମୋର ସନ୍ତାନମାନେ, ମୁଁ ଯେତେବେଳେ ଧରାପୃଷ୍ଠକୁ ଆସେ, ତମ ଭିତରେ ସବୁ ପ୍ରକାର ଅବଗୁଣ ଭରିଯାଇଛି। ତମମାନଙ୍କୁ ସତ୍ୟଯୁଗରେ ଦେବୀ ଦେବତା କରିକି ଯୋଉ ସର୍ବଗୁଣ ସମ୍ପନ୍ନ ବନେଇକି ଯାଇଥିଲି, ସେ ଗୁଣ କଳାପ ତମ ଭିତରେ ଆଉ କିଛି ନାହିଁ, ତମ ଭିତରେ ସବୁ ଅବଗୁଣ ଭରିସାରିଛି। ତ ସେଇ ଅବଗୁଣ ପାଇଁ ହିଁ ତମେ ସବୁ ଦୁଃଖ ପାଉଛ, ଏ ଅବଗୁଣ ଗୁଡା ମୋତେ ଦେଇଦିଅ। ତ ଆମ ଭିତରେ ଯେତେ ସବୁ ଅବଗୁଣ ରହିଛି, ଯେତେ ସବୁ ପାପ ରହିଛି, ସେ ଅବଗୁଣ ରୂପୀ ଫୁଲ ହିଁ ଯଦି ଆମେ ଭଗବାନଙ୍କୁ ଅର୍ପଣ କରିବା, ତାହେଲେ ସେ ଆମ ଉପରେ ସନ୍ତୁଷ୍ଟ ହେବେ। ତ ସ୍ୱୟଂ ପରମାତ୍ମା ଆମକୁ କହୁଛନ୍ତି, ହେ ସନ୍ତାନମାନେ, ତମ ଭିତରେ ଭଲ ଜିନିଷ ଅଛି ବା କ'ଣ ଯେ ମୋତେ ଦେବ? ତମ ଅବଗୁଣ ଯୋଉଟା ତମକୁ ଦୁଃଖ ଦେଉଛି, ଯୋଉଟା ବିଷତୁଲ୍ୟ, ଯାହାଦ୍ୱାରା ତମେ ନିଜର କ୍ଷତି ହେଉଛି, ସେ ବିଷତୁଲ୍ୟ ଫୁଲଗୁଡ଼ା ମୋତେ ଦେଇଦିଅ। କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ଆଦି ଯୋଉ ବିଷ ରହିଛି, ସେଗୁଡ଼ା ମୋତେ ଦେଇଦିଅ। କିନ୍ତୁ ଆମେ ସେଇଟା ତ ଦେଉନୁ, ଭଗବାନଙ୍କୁ ସ୍ଥୂଳ ରୂପରେ ଅରଖ ଦୁଦୁରା ଦେଇକି ଖୁସି ହେଇଯାଉଛୁ। ହଁ, ଭଗବାନ ଆମ ଉପରେ ଖୁସି ହେବେ, ପ୍ରସନ୍ନ ହେଇଯିବେ। ତ ଆମ ଭକ୍ତି କରିବା ବିଧି ହିଁ ବାସ୍ତବରେ ଠିକ୍ ନୁହେଁ, ଯାହାଫଳରେ ସିଦ୍ଧି ମିଳୁନି ଜୀବନରେ। ଯଦି ଆମେ ଆମ ଜୀବନର ସେ ଅବଗୁଣ ରୂପୀ ପୁଷ୍ପ ସବୁ ଶିବ ପରମାତ୍ମା ଉପରେ ଚଢ଼େଇଦେବା, ତାହେଲେ ଆମେ ସଦାକାଳ ପାଇଁ ଅବଗୁଣରୁ ମୁକ୍ତ ହୋଇଯିବା ଏବଂ ତା ପ୍ରତିବଦଳରେ ଭଗବାନ ଆମ ଭିତରେ ସବୁ ସଦ୍ଗୁଣ ଭରିଦେବେ, ବୁଝିଲେ? ତ ଶିବରାତ୍ରି ପର୍ବ ଆମେ ବାସ୍ତବରେ ପ୍ରକୃତ ଉପବାସ ପ୍ରକୃତ ଜାଗରଣ କେମିତି କରିବା ଦରକାର ଏବଂ ଶିବଙ୍କୁ କଣ ଦେଲେ କଣ ବଳି ଚଢ଼େଇଲେ କଣ ବ୍ରତ ରଖିଲେ ଶିବ ଖୁସି ହେବେ ସେ କଥା ବୁଝିବା ଦରକାର। ଆଜି ଯଦି ସେସବୁ ଜିନିଷ ବୁଝିକି ପ୍ରକୃତ ରୂପରେ ଏବଂ ଠିକ ଭାବରେ ଯଦି ଆମେ ଶିବରାତ୍ରି ପର୍ବ ପାଳନ କରିବା ତାହେଲେ ଜୀବନରେ ବି କିଛି ପ୍ରାପ୍ତି ହେବ ଏବଂ ଏ ବିଶ୍ୱର ବି ମଙ୍ଗଳ ହେବ। ବୁଝିଲେ? ଆଚ୍ଛା।